ସାର୍ ସିଆଡ଼େ କ'ଣ କରୁଛନ୍ତି? ଆମ କଥା ଟିକେ ବିଚାର କରନ୍ତୁ।
ଆପଣଙ୍କ କଥା କ'ଣ ବିଚାର କରିବି, ଆପଣଙ୍କ ପୁଅ ବଣ୍ଟି ଆରମ୍ଭରୁ ବଢ଼ିଆ ପଢ଼ୁଥିଲା, ସବୁଥିରେ ଭଲ ମାର୍କ ରଖିଥିଲା। ଏଇ କିଛି ମାସ ହେଲା କ'ଣ ହେଇଛି ତାର ପାଠଘର ଶୂନ, ସବୁଥିରେ ଆଳୁ ଖମ୍ବାଳୁ ଏ ଆଣୁ। ଆଜ୍ଞା କହିବି କ'ଣ ହେଇଛି ତାର।
ଆରେ ମୁଁ ତ ରୁହେ ଅଫିସରେ ସଦାବେଳେ, ତମେ କ'ଣ କରୁଛ ଘରଟାରେ?
କି କଥା କହୁଛ ଅଣ୍ଡ୍ରା, ମୁଁ କିସ କରିବି? ଯା ସବୁ ବୋଲ ତ ରୋଷେଇ କରୁଛେ ଖାଇ ମୋର।
ମୁଁ କ'ଣ କରିବି?
ରୁହ ରୁହ, ବାଡ଼ିଆ ପିଠା ହେଇଯିବ ନା କ'ଣ? ଆମେ ବଣ୍ଟି ପଚାରେ କ'ଣ ହେଇଛି ତାର। ବାବା ବଣ୍ଟି,
ଆଜ୍ଞା
କ'ଣ ହେଇଛି କିରେ?
ସାର୍ ଷ୍ଟୋରି ଶୁଣିବାକୁ ହେଲେ ମ୍ୟୁଜିକ୍ ଗୁଡ଼ା ଷ୍ଟାର୍ଟ କରିବାକୁ ପଡ଼ିବ, ଯଦି ଆପଣ ପରମିସନ୍ ଦେବେ ତାହେଲେ ଷ୍ଟାର୍ଟ କରିବା।
ଷ୍ଟାର୍ଟ କରିବା,
ଷ୍ଟାର୍ଟ କରିବା,
ଷ୍ଟାର୍ଟ କର। ମୋତେ ନୁହଁ, ସେଇଠି ଗଣନ୍ତୁ।
ମରା ଭୂଗୋଳରେ ଭଲ ହଉଥିଲା, ମରା ସାହିତ୍ୟରେ ସହେ ରହୁଥିଲା, ମରା ଭୂଗୋଳରେ ଭଲ ହଉଥିଲା, ମରା ସାହିତ୍ୟରେ ସହେ ରହୁଥିଲା। ହଁ ଯେଉଁ ଦିନ ସିଏ ନାଲି ଓଢ଼ଣୀ ବଜେଇ ଦେଲା ସାର୍, ମରା ସବୁ ଅଙ୍କ ଭୁଲ ହେଇଗଲା, ଗଲାରେ ଗଲା ସବୁ ଅଙ୍କ ଭୁଲ ହେଇଗଲା, ଗଲା ଗଲା ମୋର ଭୂଗୋଳରେ ଭଲ। ପିଲା ହେଲି ମୋ ଜଗଲା ସେ ଝିଅଟି ପାଇଁ, ପାଠ ପଢା ଛାଡ଼ି ଗଲିଣି ବିଗିଡ଼ି ମିଛ କହିବି ନାହିଁ। ଥିଲି ସୁନା ପିଲା ହେଲି ମୋ ଜଗଲା ସେ ଝିଅଟି ପାଇଁ, ପାଠ ପଢା ଛାଡ଼ି ଗଲିଣି ବିଗିଡ଼ି ମିଛ କହିବି ନାହିଁ। ମୋର ଇତିହାସ ଭାରି ଭଲ ଥିଲା, ମୋର ଇଂରାଜୀରେ ଆସି ରହୁଥିଲା, ମୋର ଇତିହାସ ଭାରି ଭଲ ଥିଲା, ମୋର ଇଂରାଜୀରେ ଆସି ରହୁଥିଲା। ହଁ ଯେଉଁ ଦିନ ସିଏ ଚୋରା ଚାହାଣି ମିଶେଇ ଦେଲା ସାର୍, ମୋର ସବୁ ଅଙ୍କ ଭୁଲ ହେଇଗଲା, ଗଲାରେ ଗଲା ସବୁ ଅଙ୍କ ଭୁଲ ହେଇଗଲା, ଗଲା ଗଲା ମୋର ଭୂଗୋଳ।
ବାପା
ବୋଉ ନୀତି ସପନ ଦେଖନ୍ତି ନା, ରଖିବ ପୁଅ ପାଠରେ ମୋ ସୁନା ଦେଖୁଛି ସପନ ସେ ଝିଆର ମୁହ। ହାଏ ବାପା ବୋଉ ନୀତି ସପନ ଦେଖନ୍ତି ନା, ରଖିବ ପୁଅ ପାଠରେ ମୋ ସୁନା ଦେଖୁଛି ସପନ ସେ ଝିଆର ମୁହ। ମୋର ସାମାଜିକ ମନେ ରହୁଥିଲା, ମୋର ବିଜ୍ଞାନରେ ନବେ ରହୁଥିଲା, ମୋର ସାମାଜିକ ମନେ ରହୁଥିଲା, ମୋର ବିଜ୍ଞାନରେ ନବେ ରହୁଥିଲା। ହଁ ଯେଉଁ ଦିନ ସିଏ ପ୍ରେମ କାହାଣୀ ଶୁଣେଇ ଦେଲା ସାର୍, ମୋର ସବୁ ଅଙ୍କ ଭୁଲ ହେଇଗଲା, ଗଲାରେ ଗଲା ସବୁ ଅଙ୍କ ଭୁଲ ହେଇଗଲା, ଗଲା ଗଲା ମୋର ଭୂଗୋଳରେ ଭଲ ହେଉଥିଲା, ମୋର ସାହିତ୍ୟରେ ସାର ହେଉଥିଲା।
ଫ୍ଲାସ୍ପ୍ୟାକ୍ ଶୋଇଲା, ଚାଲ।
ଆଚ୍ଛା ପୁଅ ତାହେଲେ ପ୍ରେମରେ ପଡ଼ିଛି। ବାବା ବଣ୍ଟି, ସେ ଝିଅଟାର ନାଁ କ'ଣ?
ପ୍ରିୟମ୍ବଦା।
ପ୍ରିୟମ୍ବଦା, ତା ସରନେମ୍ଟା?
ସାହୁ।
ସାହୁ, ମୋ ଝିଅ ନୁହଁ ତ? ମା ପିହୁ, ମା ପିହୁ।
ଆଜ୍ଞା ବାପା।
ଇଏ ତ ବାପା।
ବାପା ନୁହେଁ, ଡ୍ୟାଡ୍।
ତୁ ଏ ପୁଅକୁ ଜାଣିଛୁ? ତାର ତୋର
ନାଇଁ ତ ବାପା, ମୁଁ ତ ଜାଣିନି, ମୁଁ ତ ଆଜି ତାଙ୍କୁ ଫାର୍ଷ୍ଟ ଟାଇମ୍ ଦେଖୁଛି।
ତାମାନେ ସେ ଆମ୍ବ ଗଛ ତଳେ ଘଟିଥିବା ଘଟଣା ବେଳେ ନିଜ
ମୋର ସବୁ ଅଙ୍କ।